ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସରିତା ସାହୁ। ବିହାର ବିଧାନସଭା ସମେତ ସାତଟି ରାଜ୍ୟର ଆଠଟି ବିଧାନସଭା ଆସନ ନିମନ୍ତେ ଆସନ୍ତାକାଲି ହେବ ମତଗଣନା। ପ୍ରକଳ୍ପ ଚିତା ଅଧୀନରେ ଆଜି ଭାରତକୁ ଚିତାଭାଗ ହସ୍ତାନ୍ତର କରିବ ବୋତ୍ସୁଆନା। ତାମିଲନାଡୁର କୋଏମ୍ବାଟୁର ଗସ୍ତରେ ଆସନ୍ତା 19 ତାରିଖରେ ଯିବେ ପ୍ରଧାନମନ୍ତ୍ରୀ। ଦେଶର ପ୍ରଥମ ରାଜ୍ୟ ଭାବେ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କଲା ପଞ୍ଜାବ। ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଲକାତାରେ। ବିହାର ବିଧାନସଭା ନିର୍ବାଚନର ଭୋଟ୍ଗଣତି ଆସନ୍ତାକାଲି ସକାଳ 8ଟାରେ ଆରମ୍ଭ ହେବ। ରାଜ୍ୟର 38ଟି ଜିଲ୍ଲାରେ 46ଟି ଭୋଟ୍ଗଣତି କେନ୍ଦ୍ରରେ ଗଣତି ହେବ। ବିହାରରେ 243ଟି ବିଧାନସଭା ଆସନ ପାଇଁ 2ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। 2616 ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇ ରହିଛି। ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୋଦ ସିଂ ଗୁଞ୍ଜିଆଲା ଆକାଶବାଣୀ ସମ୍ଭାଦ ବିଭାଗକୁ କହିଛନ୍ତି, ଇଭିଏମ୍ ଏବଂ ଭିଭିପାଟ୍ଗୁଡ଼ିକୁ ସିଲ୍ କରାଯାଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି। ସେ କହିଛନ୍ତି, ଭୋଟ୍ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଶସ୍ତ ସୁରକ୍ଷା ବଳ ଏବଂ ରାଜ୍ୟ ପୁଲିସ୍ ବାହିନୀ ମୁତୟନ କରାଯାଇଛି। ଏତଦ୍ବ୍ୟତୀତ ସେହି ସ୍ଥାନଗୁଡ଼ିକ ସିସିଟିଭି ଅଧୀନରେ ରହିଛି। ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନିଯୁକ୍ତ ହୋଇଥିବା ଅବ୍ଜର୍ଭରମାନେ ମଧ୍ୟ ଗଣତି କେନ୍ଦ୍ରଗୁଡ଼ିକ ନିରୀକ୍ଷଣ କରିବେ।
ଟୋଟାଲ ହମାରେ 46 କାଉଣ୍ଟିଙ୍ଗ ସେଣ୍ଟର୍ସ ହେଁ ଯାହା ବିହାର କେ ସଭି 243 ବିଧାନସଭା କ୍ଷେତ୍ରୋଁ କେ ଲିଏ ମତୋଁ କି ଗଣନା କି ଜାଏଗି। କାଉଣ୍ଟିଙ୍ଗ ସେଣ୍ଟର୍ସ ସିସିଟିଭି ଭିଡିଓଗ୍ରାଫି ସେ ଫୁଲି କଭର୍ଡ ହେଁ ଔର କଲ 8 ବଜେ ସେ ମତଗଣନା କା ପ୍ରାରମ୍ଭ ଶୁରୁ ହୋ ଜାଏଗା ଔର ଉସକେ ବାଦ ମୋଷ୍ଟ ପ୍ରବ୍ଲି 9:15 ସେ ହମ ଲୋଗ କେ ରୁଝାନ ଆନେ ଶୁରୁ ହୋ ଜାଏଗେ ଔର ଜବ ତକ କମ୍ପ୍ଲିଟ ନହିଁ ହୋଗା ଚଲତା ରହେଗା।
ବିହାର ନିର୍ବାଚନ ସହିତ ଦେଶରେ ଓଡ଼ିଶାର ନୂଆପଡ଼ା ସମେତ 7ଟି ରାଜ୍ୟର 8ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଜମ୍ମୁ କାଶ୍ମୀରର ବୋଡ଼ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘଟଶିଳ, ତେଲେଙ୍ଗାନାର ଜୁବ୍ଲି ହିଲ୍ସ, ପଞ୍ଜାବର ତରନତରନ ଏବଂ ମିଜୋରାମର ଡମ୍ଫା। ଏହିସବୁ ଉପନିର୍ବାଚନର ଭୋଟ୍ଗଣତି ମଧ୍ୟ ଆସନ୍ତାକାଲି ଅନୁଷ୍ଠିତ ହେବ। ପ୍ରକଳ୍ପ ଚିତା ଅଧୀନରେ ଆଜି ବୋତ୍ସୁଆନା ଭାରତକୁ ଚିତାବାଘ ହସ୍ତାନ୍ତର କରିବ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ତାଙ୍କର ବୋତ୍ସୁଆନା ପ୍ରତିପକ୍ଷ ଡୁମା ବୋକୋଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ୱିପକ୍ଷୀୟ ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଯାୟୀ ବୋତ୍ସୁଆନା ଭାରତକୁ 8ଟି ଚିତା ହସ୍ତାନ୍ତର କରିବ। ଏହି ବାଘ ବିଲୁପ୍ତ ହେବାର ଦଶନ୍ଧି ପରେ ବିଦେଶରୁ ଭାରତକୁ ଚିତା ଅଣାଯିବା କାର୍ଯ୍ୟକ୍ରମ ସରକାରଙ୍କ ଏକ ଅନନ୍ୟ ପଦକ୍ଷେପ। ଏଥିଲାଗି ରାଷ୍ଟ୍ରପତି ମୁର୍ମୁ ବୋତ୍ସୁଆନାକୁ ଧନ୍ୟବାଦ ଦେବା ସହିତ ଭାରତ ଏହି ଚିତାଗୁଡ଼ିକର ଉତ୍ତମ ଯତ୍ନ ନେବ ବୋଲି ପ୍ରତିଶ୍ରତି ଦେଇଛନ୍ତି। ସେହିଭଳି ଅନୁକୂଳ ପରିବେଶଗତ ଲକ୍ଷ୍ୟ ହାସଲ ଏବଂ ଜୈବ ବିବିଧତାକୁ ପ୍ରୋତ୍ସାହନ ଦେବା ଦିଗରେ ଉଭୟ ଦେଶ ମଧ୍ୟରେ ହୋଇଥିବା ପ୍ରକଳ୍ପ ଚିତା ଚୁକ୍ତିନାମା ସହାୟକ ହେବ ବୋଲି ରାଷ୍ଟ୍ରପତି ଡୁମା ବୋକ୍ କହିଛନ୍ତି। ବୋତ୍ସୁଆନା ଗସ୍ତ ଶେଷ କରିବା ପୂର୍ବରୁ ଆଜି ରାଷ୍ଟ୍ରପତି ମୁର୍ମୁ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହିତ ଭାବ ବିନିମୟ କରିବେ। ଗତକାଲି ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ତାଙ୍କର ବୋତ୍ସୁଆନା ପ୍ରତିପକ୍ଷ ଏକ ନୈଶ ଭୋଜିର ଆୟୋଜନ କରିଥିଲେ। ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର 2025 ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ ଶିଶୁ ସାହିତ୍ୟ କ୍ଷେତ୍ରରେ ଏହି ବାର୍ଷିକ ପୁରସ୍କାର ପ୍ରଦାନ କରିବେ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମନୋନୀତ ହୋଇଥିବା ଲେଖକମାନଙ୍କୁ କାଂସ୍ୟ ଫଳକ ସହିତ 50,000 ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରାଯିବ। ହିନ୍ଦୀ ସାହିତ୍ୟ ପାଇଁ ସୁଶୀଲ ଶୁକ୍ଲାଙ୍କୁ ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ଇଂରାଜୀ ଭାଷାରେ ଶିଶୁ ସାହିତ୍ୟ ପାଇଁ ନିତିନ କୁଶଲପ୍ପାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ତାରିଖ ଦିନ ତାମିଲନାଡୁର କୋଏମ୍ବାଟୁର ଗସ୍ତରେ ଯିବେ। ତାମିଲନାଡୁର କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ଦକ୍ଷିଣ ରାଜ୍ୟଗୁଡ଼ିକରେ ଜୈବିକ କୃଷି ଉପରେ ବିଶେଷ କାର୍ଯ୍ୟ କରୁଥିବା 50 ଜଣ ବୈଜ୍ଞାନିକଙ୍କ ସହ ବାର୍ତ୍ତାଳାପ କରିବେ। ଏହି ସମ୍ମିଳନୀରେ ପ୍ରାକୃତିକ ଚାଷ କାର୍ଯ୍ୟ ସମ୍ଭନ୍ଧିତ ନୀତି ନିର୍ଦ୍ଧାରଣ ଲାଗି ପ୍ରାରମ୍ଭିକ ଭାବେ ଆଲୋଚନା ହେବ। ଆୟୋଜକ କମିଟିର ସଂଯୋଜକ ପିଆର୍ ପାଣ୍ଡିଆନ୍ କହିଛନ୍ତି, କୃଷକମାନଙ୍କ ମଧ୍ୟ ମଧ୍ୟରେ ପ୍ରାକୃତିକ କୃଷି ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି ଲାଗି ଏଭଳି ଆୟୋଜନ କରାଯାଇଛି। ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ 300ଟି ମଣ୍ଡପ ସେମାନଙ୍କର ବିଭିନ୍ନ କାର୍ଯ୍ୟପନ୍ଥା ପ୍ରଦର୍ଶନ କରିବେ। ସେଥିରେ ପ୍ରମୁଖ ବୈଜ୍ଞାନିକମାନଙ୍କ ଆଲୋଚନା କାର୍ଯ୍ୟକ୍ରମ, ନୀତି ନିର୍ଦ୍ଧାରକମାନଙ୍କ ସହ ବାର୍ତ୍ତାଳାପ ଓ ଯୁବ ଏବଂ ମହିଳା ଗୋଷ୍ଠୀ ସହ ଆଲୋଚନା ଆଦି କାର୍ଯ୍ୟକ୍ରମ ରହିଛି। ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶରେ ପ୍ରଥମ ରାଜ୍ୟ ଭାବେ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି। ପଞ୍ଜାବର 6ଟି ସହରରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଅଡିଟ୍ କରାଯାଇଥିବା ସୂଚନା ମିଳିଛି। ସେହି ସହରଗୁଡ଼ିକ ହେଉଛି ମୋହାଲି, ଜଳନ୍ଧର, ଲୁଧିଆନା, ଅମୃତସର, ପଟିଆଲା ଏବଂ ଭଟିଣ୍ଡା। ପ୍ରଦୂଷଣ ବୋର୍ଡର ସୂଚନା ଅନୁଯାୟୀ ମିଳିଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ମଧ୍ୟରେ 14ଟି ପ୍ରମୁଖ ଦେଶୀୟ କମ୍ପାନୀ ଏବଂ 4ଟି ଅନ୍ତର୍ଜାତୀୟ କମ୍ପାନୀ ପଞ୍ଜାବର 69% ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପାଇଁ ଦାୟୀ ବୋଲି ଜଣାପଡ଼ିଛି। ପ୍ରାୟ 11,810 ବ୍ୟବହୃତ ପ୍ଲାଷ୍ଟିକ୍ ପ୍ୟାକେଟ୍ ପରୀକ୍ଷା କରିବା ପରେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ପ୍ଲାଷ୍ଟିକ୍ ପ୍ରଦୂଷଣ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ 6,991 କିଲୋଗ୍ରାମ ବର୍ଜ୍ୟବସ୍ତୁରୁ 613 କିଲୋଗ୍ରାମ କଠିନ ପ୍ଲାଷ୍ଟିକ୍ ମିଳିଛି, ଯାହାର ପ୍ରକ୍ରିୟାକରଣ କରିବା ସମ୍ଭବ ନୁହେଁ। ଆମ ଜଳନ୍ଧର ସମ୍ଭାଦଦାତା ଜଣାଇଛନ୍ତି, ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷା ରୀନା ଗୁପ୍ତା କହିଛନ୍ତି, 14ଟି ପ୍ରମୁଖ କମ୍ପାନୀକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏଭଳି ପ୍ରଦୂଷଣ ସୃଷ୍ଟି କରୁଥିବା କୌଣସି କମ୍ପାନୀକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ବାଂଲାଦେଶରେ ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ତାଙ୍କର 2 ସହଯୋଗୀଙ୍କ ବିରୋଧରେ ଆସନ୍ତା 17 ରାୟ ଶୁଣାଇବେ ବୋଲି କହିଛନ୍ତି। 1 ଟ୍ରିବ୍ୟୁନାଲରେ ଥିବା 3 ବିଚାରପତି ଏହି ନିଷ୍ପତ୍ତି ନେଇଛନ୍ତି। ବିଚାରପତି ମହମ୍ମଦ ଗୋଲାମ ମୁର୍ତ୍ତୁଜା ମଜୁମଦାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ବିଚାରପତି ସଫିଉଲ୍ ଆଲାମ ମହମ୍ମଦ ଏବଂ ବିଚାରପତି ମୋହିତୁଲ ହକ୍ ଇନାମ ଚୌଧୁରୀ ସଦସ୍ୟ ରହିଛନ୍ତି। ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି, ଗତବର୍ଷ ଜୁଲାଇ ମାସରେ ଗଣବିକ୍ଷୋଭ ଏବଂ ଗଣସଂଘର୍ଷ ଭଳି ଘଟଣାରେ ଶେଖ୍ ହସିନା ଏବଂ ତାଙ୍କର 2 ସହଯୋଗୀଙ୍କ ସମର୍ଥନ ରହିଥିବା ଜଣାପଡ଼ିଥିଲା। ଶେଖ୍ ହସିନାଙ୍କ ମନ୍ତ୍ରିମଣ୍ଡଳର ପୂର୍ବତନ ଗୃହମନ୍ତ୍ରୀ ଆସାଦୁଜମାନ ଖାନ୍ କମଲ ଏବଂ ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନ୍ଙ୍କୁ ମଧ୍ୟ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସମ୍ପୂର୍ଣ୍ଣ ଘଟଣାରେ ଗତମାସ 23 ଜବାବ ସୁଆଲ ଶେଷ ହୋଇଥିଲା। ତେବେ ରାୟ ଶୁଣାଇବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ଢାକା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଶୋକ ପ୍ରକାଶ କରିଥିବା ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ ଚୋ ହ୍ୟୁନ୍ ଏବଂ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ଭିଭାନ୍ ବାଲକ୍ରିଷ୍ଣନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଜୟଶଙ୍କର କହିଛନ୍ତି, ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆର ସମବେଦନା ପାଇଁ ଭାରତ ଧନ୍ୟବାଦ ଜଣାଉଛି। ରପ୍ତାନୀ ସାମର୍ଥ୍ୟ ରଖିଥିବା ସମସ୍ତ ଜନଜାତି ଉତ୍ପାଦକୁ ଆନ୍ତର୍ଜାତିକ ବଜାରରେ ପ୍ରୋହାହିତ କରିବା ଲାଗି ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଜନଜାତି ବ୍ୟବସାୟିକ କନ୍କ୍ଲେଭ୍ 2025 ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ବଜାରରେ ଜନଜାତି ଉତ୍ପାଦ ଏବଂ କାରିଗରୀର ପ୍ରଚୁର ସମ୍ଭାବନା ରହିଛି। ଏହିଭଳି ଉତ୍ପାଦଗୁଡ଼ିକର ଉପଯୁକ୍ତ ବିପଣନ ସହିତ ଯେଭଳି ରପ୍ତାନୀ କାରବାରକୁ ସଶକ୍ତ କରାଯାଇପାରିବ ସେଥିଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ଦିଗରେ ସରକାରଙ୍କର ଅନ୍ୟ ଏକ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ଗୋଏଲ କହିଛନ୍ତି, କେନ୍ଦ୍ରୀୟ ବଜେଟ୍ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଲାଗି ବଜେଟ୍ ପରିମାଣକୁ ଚଳିତ ବର୍ଷ ପ୍ରାୟ 50% ବୃଦ୍ଧି କରାଯାଇଛି। ଏତଦ୍ବ୍ୟତୀତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀର ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ପ୍ରାୟ 12 ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ କଲ୍ୟାଣ ଲାଗି ସରକାର 3,900 ବନ୍ଧନ କେନ୍ଦ୍ର ସ୍ଥାପନ କରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଖେଳାଯିବ। ଶୁଭମନ୍ ଗିଲ୍ ଭାରତୀୟ ଦଳର ଅଧିନାୟକତ୍ୱ କରୁଥିବାବେଳେ ଦକ୍ଷିଣ ଆଫ୍ରିକା ନେତୃତ୍ୱ ନେଉଛନ୍ତି ଟେମ୍ବା ପାବୁମା। ଅନ୍ୟପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରାଜକୋଟ୍ଠାରେ ଆଜି ଭାରତ ଏ ଏବଂ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ବିହାର ବିଧାନସଭା ସମେତ 7 ରାଜ୍ୟର 8 ବିଧାନସଭା ଆସନ ନିମନ୍ତେ ଆସନ୍ତାକାଲି ହେବ ମତଗଣନା। ପ୍ରକଳ୍ପ ଚିତା ଅଧୀନରେ ଆଜି ଭାରତକୁ ଚିତାଭାଗ ହସ୍ତାନ୍ତର କରିବେ ବୋତ୍ସୁଆନା। ତାମିଲନାଡୁର କୋଏମ୍ବାଟୁର ଗସ୍ତରେ ଆସନ୍ତା 19 ଯିବେ ପ୍ରଧାନମନ୍ତ୍ରୀ। ଦେଶର ପ୍ରଥମ ରାଜ୍ୟ ଭାବେ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କଲା ପଞ୍ଜାବ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଲକାତାରେ। ସମ୍ବାଦ ଶେଷ ହେଲା।